ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଏକ୍ ପେଡ଼୍ ମା କେ ନାମ ଅଭିଯାନରେ ପ୍ରଧାନମନ୍ତ୍ରୀ କଲେ ବଟବୃକ୍ଷରୋପଣ। ଗଞ୍ଜାମ ଜିଲ୍ଲାରେ 28,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 12 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ରମ୍ଭାଟରେ ଭାଷା ସାହିତ୍ୟ ସଂସ୍କୃତିର ଅଭିବୃଦ୍ଧି କରିଥିବା 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4,866କୁ ବୃଦ୍ଧି। ଏବଂ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ଅନୁଷ୍ଠିତ ହେଉଛି ରାଜେନ୍ଦ୍ରାଭିଷେକ ନୀତି। ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବା ବାର୍ତ୍ତା ନେଇ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1974 ପ୍ରତିବର୍ଷ ଜୁନ୍ 5 ଏହି ଦିବସ ପାଳନ କରାଯାଇ ଆସୁଛି। ପ୍ଲାଷ୍ଟିକ୍ ପ୍ରଦୂଷଣର ଭୟାବହତା, ପ୍ଲାଷ୍ଟିକ୍ର ଅପବ୍ୟବହାର ଏବଂ ବିଶ୍ୱସ୍ତରରେ ଜୀବଜଗତ ସହ ମାନବ ସ୍ୱାସ୍ଥ୍ୟ ଉପରେ ଏହାର ବିନାଶକାରୀ ପ୍ରଭାବକୁ ମୂଳପୋଛ କରିବାର ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରିବା ବିଶ୍ୱ ପରିବେଶ ଦିବସ ପାଳନର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀସ୍ଥିତ ଭଗବାନ ମହାବୀର ବନସ୍ଥଳୀ ପାର୍କରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏକ୍ ପେଡ଼୍ ମା କେ ନାମ ଅଭିଯାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ବଟବୃକ୍ଷ ରୋପଣ କରିଛନ୍ତି। ଏହା ଆରାବଳୀ ସବୁଜ ପ୍ରାଚୀର ଯୋଜନା ଅଧୀନରେ ଆରାବଳୀ ବନାଞ୍ଚଳରେ 700 କିଲୋମିଟର ଦୀର୍ଘ ବନାଞ୍ଚଳ ପୁନଃ ବନୀକରଣ ପଦକ୍ଷେପର ଅଂଶ। ଏହି ଯୋଜନା ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି,
प्रकृति रक्षति रक्षिता, अर्थात जो प्रकृति की रक्षा करते हैं प्रकृति उनकी रक्षा करती है।
पर्यावरण में संतुलन ये हमारी पुरातन परंपरा का एक अहम हिस्सा है। हमारे यहाँ कहा गया है, यत् पिंडे तत् ब्रह्मांड, यानी जो पिंड यानी जीव में है वही ब्रह्मांड में है।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ତିଆରି ଦ୍ରବ୍ୟ ଏବଂ ପ୍ୟାକେଜିଂକୁ ପରିତ୍ୟାଗ କରି କପଡ଼ା ବା ଝୋଟ ବ୍ୟାଗ୍ ଏବଂ ଉତ୍ସବର ପାତ୍ର ଏବଂ ମାଟିରେ ପ୍ରସ୍ତୁତି ସାମଗ୍ରୀର ବ୍ୟବହାର କରିବା ସହ ପାରମ୍ପରିକ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶ ଅପରିହାର୍ଯ୍ୟ, ପରିବେଶ ପ୍ରତି ଜନସାଧାରଣ ସଚେତନ ହେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଇଓଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ 7 କୋଟିରୁ ଉର୍ଦ୍ଧ୍ୱ ଚାରାରୋପଣ କରିଛନ୍ତି। ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନ ଉତ୍ସର୍ଗୀକୃତ। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରି ସୁସ୍ଥ ପରିବେଶ ବଜାୟ ରଖିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର 185 ଜଣ ପ୍ରକୃତି ମିତ୍ର ଏବଂ 211 ଜଣ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଅନୁଷ୍ଠାନ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କୃଷି ସଦନ ପରିସରରେ ଏକ୍ ପେଡ଼୍ ମା କେ ନାମ ଅଭିଯାନରେ ଚାରାରୋପଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ 28,120 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା 12 ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଛତ୍ରପୁର ଷ୍ଟାଡିୟମ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 15,500ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗଞ୍ଜାମ ଜିଲ୍ଲାର ବିକାଶ ଧାରା ତ୍ୱରାନ୍ୱିତ ହେବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହୋଇପାରିବ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଗଞ୍ଜାମ ଜିଲ୍ଲାର ଭୂମିକା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଏହି ଜିଲ୍ଲା ଉଲ୍ଲେଖନୀୟ ସାବ୍ୟସ୍ତ ହେବାକୁ ଯାଉଛି। ଗଞ୍ଜାମ ଜିଲ୍ଲା ପ୍ରତି ନିବେଶକଙ୍କ ଆଗ୍ରହ ବୃଦ୍ଧି ପାଉଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ସୁନୀତା ଶୁଭଦର୍ଶିନୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ମାଝୀ ରମ୍ଭାଠାରେ ଓଡ଼ିଶା ପ୍ରଦେଶ ଗଠନ, ଭାଷା ଓ ସାହିତ୍ୟ ଏବଂ ସଂସ୍କୃତିର ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4,866କୁ ବୃଦ୍ଧି ପାଇଛି। ଗତ 24 ଘଣ୍ଟା ମଧ୍ୟରେ 500ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। 7 ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ 3 ଜଣ ମହାରାଷ୍ଟ୍ର ଏବଂ ଦିଲ୍ଲୀ ଓ କର୍ଣ୍ଣାଟକର 2 ଜଣ ଲେଖାଏଁ ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଆଧାରିତ ବିଭିନ୍ନ କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଦେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଗତ 11 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ପ୍ରସ୍ତୁତି ଉପସ୍ଥାପନ କରୁଛି। ଆଜି ଆମେ ଦକ୍ଷତା ବିକାଶ ଏବଂ ନିଯୁକ୍ତି କ୍ଷେତ୍ର ଉପରେ ଆଲୋକପାତ କରିବା। ଆଜିର ବିଷୟବସ୍ତୁ ରହିଛି ଭାରତର ଅମୃତ ପିଢ଼ି ତଥା ଯୁବବର୍ଗଙ୍କୁ ସଶକ୍ତ କରିବା। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସ୍ମୃତିରେଖା ତାରିଣୀଙ୍କ ରିପୋର୍ଟ।
ଦେଶର ମୋଟ ଜନସଂଖ୍ୟାର ପ୍ରାୟ 65% 35 ବର୍ଷରୁ କମ୍ ବୟସ୍କ ଯୁବବର୍ଗ ଅଛନ୍ତି। ଦକ୍ଷତା ଏବଂ ଯୁବ ସଶକ୍ତିକରଣ ହେଉଛି ଭାରତର ଭବିଷ୍ୟତର ଚାବିକାଠି। ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାକିରି ପାଇଁ ପ୍ରସ୍ତୁତି ଉନ୍ନତ ହୋଇଛି। 2014 ମସିହାରେ ଏହା 34% ଥିବାବେଳେ 2024 ମସିହାରେ ଏହା 51%ରୁ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଗତ 10 ବର୍ଷ ମଧ୍ୟରେ 1,63,00,000ରୁ ଅଧିକ ଯୁବବର୍ଗ ତାଲିମ ପାଇଛନ୍ତି। ଭାରତ ଦକ୍ଷତା ମିଶନ ମାଧ୍ୟମରେ ଶିଳ୍ପ ସମ୍ବନ୍ଧୀୟ ପ୍ରସଙ୍ଗରେ ତାଲିମ ପ୍ରଦାନ କରାଯାଉଛି। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗିକ ପାଇଁ ଉନ୍ନତ ବୈଷୟିକ ଉପକରଣ, ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟାର ସୁବିଧା ସହିତ କାର୍ଯ୍ୟକ୍ଷେତ୍ରରେ ଉନ୍ନତ ତାଲିମ ପ୍ରଦାନର ବ୍ୟବସ୍ଥା ରହିଛି। ନିଯୁକ୍ତି କ୍ଷେତ୍ରରେ ଗତ 2022 ମସିହାରୁ ଆରମ୍ଭ ହୋଇଥିବା ରୋଜଗାର ମେଳା ମାଧ୍ୟମରେ 15 ଜାତୀୟ କାର୍ଯ୍ୟକ୍ରମରେ ପ୍ରାୟ 1,00,000 ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। 2017 ମସିହାରୁ ଏପର୍ଯ୍ୟନ୍ତ 8,50,00,000ରୁ ଅଧିକ ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ମଧ୍ୟରେ 2020 ମସିହାରୁ 3,45,00,000 ଯୁବକ ଯୁବତୀ ରହିଛନ୍ତି। ମୁଦ୍ରା ଯୋଜନା ସହଜ ଋଣ ପ୍ରଦାନ କରିବା ସହିତ କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଏହା ଅଧୀନରେ 6,67,00,000ରୁ ଅଧିକ ଋଣ ମଞ୍ଜୁର କରାଯାଇଛି। ଭାରତ ଏବେ ବିଶ୍ୱସ୍ତରରେ ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଲଟିଛି। 2016ରୁ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଏପର୍ଯ୍ୟନ୍ତ 1,69,000ରୁ ଅଧିକ ଷ୍ଟାର୍ଟଅପ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ 16,00,000ରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
ବିଶ୍ୱ ପରିବେଶ ଦିବସ ପାଳନ ଏବଂ ପ୍ଲାଷ୍ଟିକ୍ ବ୍ୟବହାର ବର୍ଜନ ନେଇ ବିଭିନ୍ନ ଜିଲ୍ଲାର ସମ୍ବାଦ ଆମର ହସ୍ତଗତ ହୋଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ବିଭାଗ, ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ଖଡ଼ିଆଳ ପଞ୍ଚାୟତ ସମିତିର ମିଳିତ ସହଯୋଗରେ ଖଡ଼ିଆଳ ବ୍ଲକ୍ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ପରିବେଶର ସୁରକ୍ଷା ନେଇ ସଂକଳ୍ପ ନେଇଥିଲେ। ଢେଙ୍କାନାଳର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ଭାଇଭଉଣୀମାନେ କଙ୍କଡ଼ପାଳ ଗ୍ରାମ ପଞ୍ଚାୟତର ସୁନ୍ଦରୀଖାଲଠାରେ ଚାରାରୋପଣ କରିବା ସହିତ ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଦେଇଥିଲେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜମାପାଲି ନର୍ସରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଉପସ୍ଥିତ ରହି ସବୁଜ ସମ୍ବଲପୁର ମିଶନର ଶୁଭାରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଏହି ମିଶନ ଜରିଆରେ ଆଜିଠାରୁ 31 ଅଗଷ୍ଟ ପର୍ଯ୍ୟନ୍ତ ସମ୍ବଲପୁର ଅଞ୍ଚଳରେ 1,00,000 ଚାରା ଲଗାଯିବ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ତିଥିରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ରୁକ୍ମିଣୀ ହରଣ ଏକାଦଶୀ ପୂର୍ବରୁ ମହାପ୍ରଭୁଙ୍କର ଆଜି ସନ୍ଧ୍ୟାଧୂପ ନୀତି ପରେ ଏହି ନୀତି ସମ୍ପନ୍ନ କରାଯିବ। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ଆଜ୍ଞାମାଳା ପ୍ରାପ୍ତି ପରେ ଭୋଗଘର ନିକଟକୁ ବିଜେ କରିବେ। ଏହି ସମୟରେ ମହାପ୍ରଭୁଙ୍କର ଆଲଟ ଲାଗି ସହ ପଣା ଭୋଗ ଲାଗି ହେବ। ଆଗାମୀ ପୁରୀ ରଥଯାତ୍ରାରେ ସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ କରିବା ନେଇ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟଠାରେ କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦେବସ୍ନାନ ପୂର୍ଣ୍ଣିମାରେ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧୀନ 6 ଜଣ ରୋଗୀଙ୍କର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କଟକ ଏସ୍ସିବି ମେଡିକାଲ କଲେଜ ଏବଂ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର 5 ଜଣିଆ ଦଳ ଏହି ତଦନ୍ତ କରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମଧ୍ୟ ଆଜି କୋରାପୁଟ ମେଡିକାଲ କଲେଜ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସର୍ଜରୀ ଏବଂ ଆଇସିୟୁ ୱାର୍ଡକୁ ଯାଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରୋଗୀ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ଡକ୍ଟର ମହାଲିଙ୍ଗ କହିଛନ୍ତି ତଦନ୍ତ କମିଟିର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ପ୍ରତିହତ କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ ଏକ୍ ପେଡ୍ ମା କେ ନାମ ଅଭିଯାନରେ ପ୍ରଧାନମନ୍ତ୍ରୀ କଲେ ବଟବୃକ୍ଷରୋପଣ ଗଞ୍ଜାମ ଜିଲ୍ଲାରେ 28,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 12 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ରମ୍ଭାଠାରେ ଭାଷା ସାହିତ୍ୟ ସଂସ୍କୃତିର ଅଭିବୃଦ୍ଧି କରିଥିବା 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4,866କୁ ବୃଦ୍ଧି ଏବଂ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ଅନୁଷ୍ଠିତ ହେଉଛି ରାଜେନ୍ଦ୍ରାଭିଷେକ ନୀତି ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45